ଆମେ ପୁଣି ଦ୍ୱିତୀୟ ନମ୍ବର କ୍ୱେଶ୍ଚିନ ଆନ୍ସର ଆଲୋଚନା କରିଥିଲୁ ଯୋଉ, ସେଇଟାକୁ ପୁଣି ଡିସ୍କସନ କରିବାକୁ ଯାଉଛୁ। ସଂଯୁକ୍ତ ଆପଣ କହିବେ କି ଗର୍ଭ ନିରୋଧକ ବ୍ୟବହାର କଣ, କିଶୋରୀ ଓ ମହିଳା ମାନଙ୍କ ପାଇଁ ଲାଭଦାୟକ କଣ କଣ ହୋଇଥାଏ?
ଅବାଞ୍ଛିତ ଗର୍ଭଧାରଣରୁ ରକ୍ଷା ପାଇବା ପାଇଁ ଗର୍ଭ ନିରୋଧକର ବ୍ୟବହାର ଏକାନ୍ତ ଜରୁରୀ। ନାନା ପ୍ରକାର ଜନ ସଂକ୍ରମଣ ରୋଗ ଯଥା ପ୍ରଜନନ ଅଙ୍ଗ ସଂକ୍ରମଣ, ଜନକ୍ରିୟା ସଞ୍ଚାରିତ ସଂକ୍ରମଣ, ଏଚ୍ଆଇଭି ଏଡ୍ସ ଭଳି ମାରାତ୍ମକ ରୋଗରୁ ରକ୍ଷା ମିଳେ। କମ ବୟସରେ ବିବାହ କରୁଥିବା କିଶୋରୀମାନେ ଗର୍ଭ ନିରୋଧକ ବ୍ୟବହାର ଫଳରେ ନିଜର ବୈବାହିକ ଜୀବନକୁ ସୁଖମୟ କରିପାରିବେ। ସନ୍ତାନ ଜନ୍ମରେ ବ୍ୟବଧାନ ପାଇଁ ଗର୍ଭ ନିରୋଧକ ସାହାଯ୍ୟ କରିଥାଏ। ଯେଉଁ ମହିଳା ବା କିଶୋରୀମାନେ ବଳାତ୍କାରର ଶିକାର ହୋଇଥାନ୍ତି ସେମାନେ ଅବାଞ୍ଛିତ ଗର୍ଭଧାରଣ ରକ୍ଷା ପାଇବା ନିମନ୍ତେ ଗର୍ଭ ନିରୋଧକ ପଦ୍ଧତି ବ୍ୟବହାର କରି ଫଳପ୍ରଦ ବା ଲାଭଦାୟକ ପାଇଥାନ୍ତି ବା ଅଟନ୍ତି। ଧନ୍ୟବାଦ।
ଧନ୍ୟବାଦ। ଆମେ ଏଇଠି ଆଲୋଚନାକୁ ସ୍ଥଗିତ ରଖୁଛୁ।